ओम शांति। आज रसकर महावाक्य 22 अगस्त 2026 मधुर सतान मानी विशाल बुद्धि विशिष्ट लोक मान मतामत नहीं अनेक आत्मा मान कल्याण कर ठारु हल आदि नहीं खूब प्रदर्शनी लगाओ। प्रश्न एबे तुमर केऊ स्मृति आसी जाइछि जहा को स्मरण कले केबे दुखी हेबो नै। उत्तर एबे तुमर स्मृति आसी जे आमे पूज्य राजा थिलु पुणि रंक अर्थात भिकारी होई जाइछु एबे पुनर्बार बाबा आमको राव अर्थात राजा कराउछन्ते। बाबा एबे आमको सारा विश्वर समाचार सुनाउछन्ते। आमे विश्वर इतिहास भूगोल को जानिगलुणु एही सब ज्ञान को स्मरण करिचल तेबे केबे भी निजको दुखी बोली अनुभव हेबो नै। सर्वदा खुशी रे रहिबो गीत नयन हिनको राहु बताओ प्रभु। ओम शांति। बिगड़ी जाइथिबा मीठा मीठा आत्मिक संतान माने गीत सुनिले पिला माने जानिछंती जे बाबांक सहित मिसिबा अथवा बाबांक ठारु संपत्तिर अधिकार नेबा बहु सहज। गायन मध्य रहिछि बाबांक ठारु गोटिए सेकेंड रे जीवन मुक्तिर संपत्ति मिलुछि। जीवन मुक्ति अर्थात सुख शांति संपत्ति आदिर भरसा। जीवन मुक्ति ओ जीवन बंध दुईटि शब्द रहिछि। पिला माने जानिछंती वर्तमान भक्ति मार्ग ओ रावण राज्य होइथिपारु समस्त जीवन बंधन रे अछंती। बाबा आसी बंधन रु मुक्त करी संपत्ति देउछंती। जेपरी पिला जन्म हेले माता पिता मित्र संबंधी आदि बुझी जाहंती जे उत्तराधिकारी जन्म हेला। एही कथा बुझीबा जेपरी सहज अटे सेहीपरी ताहा मध्ये सहज। पिला माने कहउछंती बाबा कल्प पूर्व सदृश आपण आसी आमको मिलिछंती। आपणंक ठारु ही सहजरे संपत्ति पाइबार रास्ता मिलिछि। ए कथा ता प्रत्येक जानिछंती जे नुआ सृष्टिर रचयिता भगवान ही अटंती। से आमको धक्का खाइबारु रक्षा करुछंती। काली भक्ति करिथिलु आजि बाबांक ठारु सहज ज्ञान ओ राजयोगर रास्ता मिलिछि। पिला माने निजर अनुभव सुनाउछंती कि आमे बिकेंक ठारु सुनिलु जे दुई जण पिता रहिछंती। तुम व्यतीत एक कथा केही मुखरे कही पारिबे नाही जे दुई जण पिता अछंती। तुमर प्रत्येक कथा वंडरफुल अर्थात आश्चर्यजनक अटे। एबे स्मृति रे आसुचे जी एठाकार होइथिबे तांकर तुरंत स्मृति रे आसीजीव। हाँ स्मृति रे जो मने आसीछंती सेमानको मध्य माया केबे केबे जोर रे चापड़ा लगाई विस्मृति करि देथै। एथिरे पिलामन्नंकु बहुत खबरदार रहिबा को हेबो। स्मृति तो बापा देइछंती। पवित्रतार कंकण मध्य सशक्त भावे बांधिबा को हेबो। रक्षा बंधनर रहस्य कोण ताहा त तुमे एबे जानुछ। किए एही प्रतिज्ञा कराइछंती काम विकार त महाशत्रु अटे। बाबा कहउछंती मो साथीरे प्रतिज्ञा कर जे केबे हेले पतित हेबि नाही एवं मोते अर्थात बापांकु मने पकाइले अधा कल्पर पाप जळी भस्म होइजिव। बापा ग्यारंटी देउछंती किंतु एक कथा त संतान माने मध्य बुझिछंती। बापा ग्यारंटी देउछंती तेबे एही कथा त ठीक अटे ना। बणिया माने कोन ग्यारंटी देबे जे आमे पुरुणा अलंकार को नुआ करि देबु। एहा त तांकर काम अटे। नियारे पकाइबा द्वारा निश्चय ताहा खांटी सुना होइजिव। तेणु बाभा बुझाउछंती आत्मारे ही खादा पड़ी किपरि सत्व रजो तमरे आसुछंती एहा बहुत सहज अटे। चित्र मध्य एइथिपई तयारी करा जायछि जे एहा उपरे सहजरे बुझाई पारिबो। यूनिवर्सिटी कॉलेज आदि रे मते अनेक प्रकारर मानचित्र रही थाय ना सेइपरि एहा मध्य तुमर मानचित्र अटे। तुमे मध्य भल भावरे काहाकु बुझाई पारिबो। ज्ञान सागर पतित पावन बाबा ही आसी एही रास्ता बताउछंती। आउ केही पतित को पावन करि पारिबे नाही। ସମସ୍ତେ ନୟନହୀନ ଦୁଃଖୀ ମନୁଷ୍ୟ ଅଟନ୍ତି। ତୁମେ ସନ୍ତାନମାନେ ଜାଣିଛ, ପ୍ରଥମ ଦୁଇଟି ଯୁଗରେ ଦୁଃଖ ରହିବ ନାହିଁ, ସେଠାରେ ଭକ୍ତି ମଧ୍ୟ ରହିବ ନାହିଁ, ତାହା ହେଉଛି ସ୍ୱର୍ଗ। ଭାରତର ବର୍ତ୍ତମାନ ସମୟର ମନୁଷ୍ୟ ଓ ପ୍ରାଚୀନ ମନୁଷ୍ୟମାନଙ୍କ ମଧ୍ୟରେ ପ୍ରଭେଦ ରହିଛି ନା, କିନ୍ତୁ ଏ କଥା ଆଉ କେହି ବୁଝୁନାହାନ୍ତି। କେତେ ପୂଜା ଚାଲିଛି, ଯିଏ ଯେତେ ବଡ଼ ସାହୁକାର ସେ ସେତେ ଭଲ ଅଳଙ୍କାର ଦେବୀ ଦେବତାମାନଙ୍କୁ ପିନ୍ଧାଇଥାନ୍ତି। ବ୍ରହ୍ମା ବାବା ନିଜେ ଏସବୁର ଅନୁଭବୀ ଅଟନ୍ତି। ବମ୍ବେରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରର ଟ୍ରଷ୍ଟି ଲକ୍ଷ୍ମୀନାରାୟଣଙ୍କ ପାଇଁ ହୀରାର ହାର ତିଆରି କରାଇଥିଲେ। ବାବାଙ୍କର ସେ ଟ୍ରଷ୍ଟିଙ୍କର ନାମ ମଧ୍ୟ ମନେ ଅଛି। ପ୍ରଥମେ ଶିବ ବାବାଙ୍କ ମନ୍ଦିର ତିଆରି କଲେ, ତାଙ୍କୁ ବହୁ ସଜାଉଥିଲେ, ପରେ ଦେବତାମାନଙ୍କର ତିଆରି କଲେ। ତେବେ ଲକ୍ଷ୍ମୀନାରାୟଣଙ୍କୁ ବି କେତେ ଅଳଙ୍କାର ପିନ୍ଧାଇଲେ, ସେ ସମୟରେ ମନ୍ଦିରମାନଙ୍କରେ କେତେ ଧନ ସମ୍ପତ୍ତି ରହିଥିବ। ମହମ୍ମଦ ଗଜନୀ କେତେ ଓଟ ଭରି କରି ନେଇଥିଲେ। ଭାରତରେ କେତେ ଅସରନ୍ତି ଧନ ଥିଲା, ଏବେ ତମେ ଯଥାର୍ଥ ଭାବେ ବୁଝୁଛ। ଆମର ଭାରତ କଣ ଥିଲା? ଆମ ଭାରତରେ କୁବେରର ସମ୍ପତ୍ତି ଥିଲା, ହୀରା ନୀଳାର ମନ୍ଦିର ତିଆରି କରୁଥିଲେ। ଏବେ ସେହି ଜିନିଷ ସବୁ ନାହିଁ, ସବୁ ଲୁଟି କରି ନେଇଗଲେ। ଏବେ ତ ଏହାର ଅବସ୍ଥା କଣ ହୋଇଯାଇଛି? ତୁମେ ହିଁ ପୂଜ୍ୟ ରାଜା ଥିଲ, ପୁଣି ତୁମେ ହିଁ 84 ଜନ୍ମ ନେଇ ପୁରା ଭିକାରୀ ହୋଇଯାଇଛ। ଏହିପରି କଥା ସବୁ ଘଡ଼ିକୁ ଘଡ଼ି ସ୍ମରଣ କରିବା ଦରକାର, ତେବେ କେବେ ହେଲେ ବି ତୁମେ ନିଜକୁ ଦୁଃଖୀ ବୋଲି ଭାବିବ ନାହିଁ। ହୃଦୟରେ ସ୍ମରଣ କରିବା ଉଚିତ, ଆମେ ବାବାଙ୍କ ଠାରୁ କଣ ନେଉଛୁ? ବାବା ସେ ଆମକୁ ସାରା ବିଶ୍ୱର ସମାଚାର ଶୁଣାଉଛନ୍ତି, ଏହି ବିଶ୍ୱର ଇତିହାସ ଭୂଗୋଳକୁ କେହି ହେଲେ ବି ଜାଣିନାହାନ୍ତି। ତୁମେ ଜାଣିଛ, ପ୍ରଥମେ ଏକ ଧର୍ମ, ଏକ ରାଜ୍ୟ, ଏକ ମତ, ଏକ ଭାଷା ଥିଲା, ସମସ୍ତେ ସୁଖୀ ଥିଲେ। ପରେ ଏମାନେ ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା ଇତ୍ୟାଦିରେ ଲାଗିଗଲେ ଏବଂ ଭାରତ ଖଣ୍ଡ ଖଣ୍ଡ ହେବାକୁ ଲାଗିଲା। ଆଗରୁ ଏପରି ନଥିଲା, ସେଠାରେ ଅର୍ଥାତ୍ ସ୍ୱର୍ଗରେ କୌଣସି ପ୍ରକାରର ଦୁଃଖ ନଥିଲା, ରୋଗର ଚିହ୍ନବର୍ଣ୍ଣ ନଥିଲା, ତାର ନାମ ହିଁ ହେଉଛି ସ୍ୱର୍ଗ। ତୁମର ଏବେ ମନେ ପଡ଼ୁଛି, ବାସ୍ତବରେ କଳ୍ପ କଳ୍ପ ଆମର ବିସ୍ମୃତି ହୋଇଯାଉଛି, ପୁଣି ସ୍ମୃତି ଆସୁଛି। ପ୍ରଥମେ ଗୋଟିଏ ହିଁ ଭୁଲ ହୋଇଛି ଯେ ରଚୟିତା ଓ ରଚନାକୁ ଭୁଲି ଯାଇଛୁ, ଏବେ ତୁମେ ଆଦି ମଧ୍ୟ ଅନ୍ତର ଜ୍ଞାନକୁ ଜାଣୁଛ। ସତ୍ୟ ଯୁଗରେ ମଧ୍ୟ ଏହି ଜ୍ଞାନ ରହିବ ନାହିଁ, ତାହେଲେ ପୁଣି ଏହି ଜ୍ଞାନ ପରମ୍ପରା ଅନୁସାରେ କିପରି ଚାଲିପାରିବ? ସେତେବେଳେ ତ ରାଜାମାନେ ମୁଖ୍ୟ ହେବେ, ଋଷିମୁନି ଆଦି ରହିବେ ନାହିଁ, ସେମାନେ ତ ଦ୍ୱାପରରୁ ଆସୁଛନ୍ତି। ଋଷିମୁନି ଆଦିଙ୍କୁ ଖାଦ୍ୟ ପାନୀୟ ମଧ୍ୟ ରାଜାଙ୍କ ଠାରୁ ମିଳିଥାଏ, ରାଜାମାନେ ତାଙ୍କର ଦାୟିତ୍ୱ ନିଅନ୍ତି, କାହିଁକି ନା ସେମାନେ ସନ୍ନ୍ୟାସ କରିଛନ୍ତି ନା। ପ୍ରାଚୀନ ଭାରତର ପ୍ରାଚୀନ ରାଜଯୁଗର ଗାୟନ ରହିଛି, କିନ୍ତୁ ପ୍ରାଚୀନ ଋଷିମୁନି ବୋଲି କୁହାଯିବ ନାହିଁ। ସେମାନେ ଦ୍ୱାପରରୁ ଆସୁଛନ୍ତି, ସେମାନେ ରାଜାମାନଙ୍କର ଆଧାରରେ ଚାଲିଥାନ୍ତି। ଋଷିମୁନିମାନେ କହନ୍ତି, ଆମେ ରଚୟିତା ଓ ରଚନାକୁ ଜାଣିନାହୁଁ। ବାବା କହୁଛନ୍ତି, ନିଜେ ରାଜାମାନେ ମଧ୍ୟ ଏ କଥା ଜାଣିନାହାନ୍ତି, ଏହି ଦୁନିଆରେ କେହି ହେଲେ ବି ଏହି ଜ୍ଞାନକୁ ଜାଣିନାହାନ୍ତି। ଏବେ ତୁମେ ସନ୍ତାନମାନେ ବୁଦ୍ଧିମାନ ହୋଇଛ, ଯେଉଁମାନେ ଲକ୍ଷ୍ମୀ ନାରାୟଣଙ୍କର ମନ୍ଦିର ତିଆରି କରୁଛନ୍ତି, ତାଙ୍କୁ ତୁମେ ଲେଖିପାରିବ ଯେ ଏତେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମନ୍ଦିର ତିଆରି କରୁଛନ୍ତି, କିନ୍ତୁ ତାଙ୍କର ଜୀବନ କାହାଣୀ ବିଷୟରେ ଆପଣଙ୍କୁ ଜଣା ଅଛି କି? ଏମାନେ ରାଜ୍ୟ କିପରି ପାଇଥିଲେ, ପୁଣି କୁଆଡ଼େ ଚାଲିଗଲେ, ଏବେ କେଉଁଠି ଅଛନ୍ତି? ଆମେ ଆପଣଙ୍କୁ ସବୁ ରହସ୍ୟ କହିପାରିବୁ। ତାଙ୍କୁ ଏହିପରି ଲେଖିପାରିବ, ତୁମେ ପିଲାମାନେ ତ ପ୍ରତ୍ୟେକଙ୍କର ଜୀବନ କାହାଣୀକୁ ଜାଣିସାରିଛ, ତେଣୁ କାହିଁକି ଲେଖିବ ନାହିଁ? ଆମକୁ ସମୟ ଦେଲେ ଆମେ ଜଣ ଜଣଙ୍କର ଜୀବନ କାହାଣୀ ବତାଇବୁ। ଯେଉଁମାନେ ଶିବଙ୍କର ମନ୍ଦିର ତିଆରି କରୁଛନ୍ତି, ତାଙ୍କୁ ମଧ୍ୟ ତୁମେ ଲେଖିପାରିବ। ବନାରସରେ ଶିବଙ୍କର କେତେ ବଡ଼ ମନ୍ଦିର ରହିଛି, ସେଠାରେ ମଧ୍ୟ ଟ୍ରଷ୍ଟିର ଲୋକମାନେ ଥିବେ, ବିଶିଷ୍ଟ ଲୋକମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିବା ଦରକାର। ବଡ଼ ଲୋକମାନେ ବୁଝିଗଲେ ତାଙ୍କ କଥାରେ ବହୁ ଶକ୍ତି ଥାଏ। ଗରିବ ଲୋକେ ତାଙ୍କ କଥାକୁ ତୁରନ୍ତ ଶୁଣିଥାନ୍ତି। ତେବେ ବିଶିଷ୍ଟ ବ୍ୟକ୍ତିମାନଙ୍କର ସାହାଯ୍ୟ ନେବାକୁ ହେବ। ବଡ଼ମାନଙ୍କର ହିଁ ମତାମତ ଲେଖାଇବାକୁ ହେବ, କାହିଁକି ନା ତାଙ୍କର ମତ ମଧ୍ୟ ବହୁ ସାହାଯ୍ୟ କରିଥାଏ। ବାସ୍ତବରେ ସେମାନେ ଏତେ ସ୍ୱର ଉଠାଇ ନଥାନ୍ତି ଯେତିକି ଉଠାଇବା ଦରକାର। ତୁମେ ପ୍ରେସିଡେଣ୍ଟ ଅର୍ଥାତ୍ ରାଷ୍ଟ୍ରପତି ଆଦିଙ୍କୁ ମଧ୍ୟ ବୁଝାଉଛ, ସେମାନେ ଭଲ ବୋଲି ମଧ୍ୟ କହୁଛନ୍ତି। ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଆଦି ଉଦ୍ଘାଟନ କରୁଛନ୍ତି, ଲେଖୁଛନ୍ତି ଏହି ବିକି ଈଶ୍ୱର ପ୍ରାପ୍ତିର ବହୁ ସହଜ ରାସ୍ତା ବତାଉଛନ୍ତି। କିନ୍ତୁ ଈଶ୍ୱର କେଉଁ ପ୍ରକାରର ଜିନିଷ, ଏକଥା ସେମାନେ କିଛି ହେଲେ ବୁଝୁନାହାନ୍ତି। କେବଳ ସେହି ସମୟରେ କହିଦେଉଛନ୍ତି ରାସ୍ତା ବହୁତ ଭଲ, ଶାନ୍ତି ମିଳିବାର ମାର୍ଗ ବହୁତ ଭଲ, କିନ୍ତୁ ନିଜେ ବୁଝୁନାହାନ୍ତି। ବାବା ବଡ଼ମାନଙ୍କୁ ବୁଝାଇବା ପାଇଁ ମଧ୍ୟ କହୁଛନ୍ତି। ବଡ଼ ବଡ଼ ବ୍ୟକ୍ତିଙ୍କ ଠାରୁ ବଡ଼ ବଡ଼ ପ୍ରସିଦ୍ଧ ହଲ୍ ଅର୍ଥାତ୍ ସଭାଗୃହ ନିଅ। କୁହ, ଆମେ ସବୁ ମନୁଷ୍ୟମାନଙ୍କର କଲ୍ୟାଣ ନିମନ୍ତେ ଏହି ପ୍ରଦର୍ଶନୀ ସବୁ ସମୟ ପାଇଁ ରଖିବାକୁ ଚାହୁଁଛୁ, କେବଳ ପ୍ରଚାର କରିବାକୁ ହେବ। ଏହିପରି 50 ଅଥବା 100 ହଲ୍ ନେବା ଦରକାର। ଭାରତ ତ ବିଶାଳ ଅଟେ ନା, ଗୋଟିଏ ଗୋଟିଏ ସହରରେ 10-12 ହଲ୍ ନିଅ। ଖବର କାଗଜରେ ବାହାରି ଯାଉ ଯେ ଏତେ ହଲ୍ରେ ପ୍ରଦର୍ଶନୀ ହେଉଛି। ଯାହାଙ୍କର ବୁଝିବାର ଅଛି ଆସି ବୁଝ, ଯାହାଦ୍ୱାରା ଅନେକଙ୍କର କଲ୍ୟାଣ ହୋଇଯିବ। ପିଲାମାନଙ୍କୁ ବହୁତ ବିଶାଳ ବୁଦ୍ଧି ହେବାକୁ ପଡ଼ିବ, ପିଲାମାନଙ୍କୁ ହିଁ ସେବା କରିବାକୁ ପଡ଼ିବ ନା। ବାପା ସବୁ ସନ୍ତାନମାନଙ୍କୁ କହୁଛନ୍ତି ପ୍ରଦର୍ଶନୀ ବହୁତ ଜୋରସୋରରେ କର। ବାପା ପ୍ରସ୍ତୁତି କରାଉଛନ୍ତି, ପିଲାମାନେ ଚେଷ୍ଟା କରିବା ଉଚିତ ଏସବୁ ବୁଝିବାର କଥା। ଭଗବାନ ଆସି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ପ୍ରଜାଙ୍କର ରଚନା କରୁଛନ୍ତି, ତେବେ ନିଶ୍ଚିନ୍ତ କେତେ ବ୍ରାହ୍ମଣ ରଚନା କରିଥିବେ, ଏବେ ପୁନର୍ବାର ରଚନା କରୁଛନ୍ତି। ଅନେକ ବ୍ରାହ୍ମଣ ବ୍ରାହ୍ମଣୀ ଅଛନ୍ତି, ବାବା ସଙ୍ଗମ ଯୁଗରେ ଏହି ବ୍ରାହ୍ମଣ ଧର୍ମର ରଚନା କରୁଛନ୍ତି। ତୁମେ ବାସ୍ତବରେ ଦେଖୁଛ ଓ ବୁଝୁଛ, ଏହି କଥା କୌଣସି ଶାସ୍ତ୍ରରେ ନାହିଁ। ତୁମେ ପିଲାମାନେ ଜାଣିଛ ଯେ ଯେତେବେଳେ ପତିତ ଦୁନିଆକୁ ପାବନ କରିବାକୁ ହୁଏ ସେତେବେଳେ ବାପା ଆସିଥାନ୍ତି, ଏ କଥା ମଧ୍ୟ ଜାଣିଛ। ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ହିଁ ରଚନା କରୁଛନ୍ତି, କିନ୍ତୁ କେବେ ରଚନା କରୁଛନ୍ତି ଏ କଥା ଅନ୍ୟମାନେ ବୁଝୁନାହାନ୍ତି। ସେମାନେ ଭାବୁଛନ୍ତି କୌଣସି ନୂଆ ବିଶ୍ୱ ରଚନା କରୁଥିବେ, ବ୍ରହ୍ମାଙ୍କୁ ତ ସୂକ୍ଷ୍ମ ବତନରେ ଅଛନ୍ତି ବୋଲି ଭାବୁଛନ୍ତି। ଏବେ ତୁମେ ଜାଣୁଛ ପ୍ରଜାପିତା ବ୍ରହ୍ମା ତ ଏଇଠାରେ ଅଛନ୍ତି, ତୁମେ ସୂକ୍ଷ୍ମ ବତନକୁ ଯାଉଛ, ପବିତ୍ର ହୋଇ ତୁମେ ପୁଣି ଫରିସ୍ତା ଅର୍ଥାତ୍ ପରିସଦୃଶ ହୋଇଯାଉଛ, ଏସବୁର ସାକ୍ଷାତକାର କରୁଛ। ଏହିସବୁ କଥା ପିଲାମାନେ ଆସି ଶୁଣାଉଛନ୍ତି ଯେ ସେଠାରେ ଅର୍ଥାତ୍ ସୂକ୍ଷ୍ମ ବତନରେ ମୁବି ଅର୍ଥାତ୍ ଶବ୍ଦ ବିହୀନ ଚଳନଶୀଳ କାର୍ଯ୍ୟ ଚାଲିଛି, ତାହା ହେଉଛି ଶବ୍ଦ ବିହୀନ ଚଳନଶୀଳ ଦୁନିଆ। ତୁମେ ଶବ୍ଦ ବିହୀନ ଚଳନଶୀଳ ସିନେମା ମଧ୍ୟ ଦେଖିଥିଲ, ଏବେ ବାସ୍ତବରେ ସବୁ କଥାକୁ ତୁମେ ଜାଣିସାରିଛ। ମୂଳ ବତନ ହେଉଛି ଶାନ୍ତିପୂର୍ଣ୍ଣ ଦୁନିଆ, ସେଠାରେ ଆତ୍ମାମାନେ ରହିଥାନ୍ତି, ସୂକ୍ଷ୍ମ ବତନରେ ସୂକ୍ଷ୍ମ ଶରୀର ମଧ୍ୟ ରହିଛି, ତେବେ ନିଶ୍ଚୟ ସେଠାରେ କିଛି ଭାଷା ମଧ୍ୟ ଥିବ। ତୁମମାନଙ୍କ ବୁଦ୍ଧିରେ ଅଛି ଆମ ଆତ୍ମାମାନଙ୍କ ନିବାସ ସ୍ଥାନ ହେଉଛି ଶାନ୍ତିଧାମ, ପୁଣି ହେଉଛି ସୂକ୍ଷ୍ମ ବତନ, ସେଠାରେ ବ୍ରହ୍ମା ବିଷ୍ଣୁ ଶଙ୍କର ରହିଥାନ୍ତି, ଏବଂ ଏହା ହେଉଛି କଳିଯୁଗ ଓ ସତ୍ୟଯୁଗର ସଙ୍ଗମ ସମୟ। ଏଠାକୁ ବାବା ଆସୁଛନ୍ତି, ଏଠାରୁ ତୁମେ ବ୍ରାହ୍ମଣମାନେ ଯାଉଛ। ପିତୃ ଗୃହ ଓ ଶ୍ୱଶୁର ଘର ରହିଛି ନା, ଏଠାରେ ତୁମର ଦୁଇଜଣ ପିତା ଅଟନ୍ତି। ବାପଦାଦା ଉଭୟ ଚେଷ୍ଟା କରୁଛନ୍ତି ପିଲାମାନଙ୍କୁ ଗୁଲଗୁଲ ଫୁଲ କରିବା ପାଇଁ, ମୁସଲମାନ ମାନେ ମଧ୍ୟ କହୁଛନ୍ତି ଗାର୍ଡେନ ଅଫ୍ ଆଲ୍ଲା ଅର୍ଥାତ ଭଗବାନଙ୍କ ବଗିଚା। କରାଚିରେ ଜଣେ ମୁସଲମାନ ଥିଲା, ସେ ସମ୍ମୁଖରେ ଛିଡ଼ା ହେଉଥିଲା, ଦେଖି ଦେଖି ତଳେ ପଡ଼ି ଯାଉଥିଲା। ପଚାରିଲେ କହୁଥିଲା, ମୁଁ ଖୁଦାଙ୍କ ବଗିଚାକୁ ଖୋଲି ସେ ମୋତେ ଫୁଲ ଦେଲେ। ତେବେ ତାର ତ ଜ୍ଞାନ ନଥିଲା। ଏବେ ତୁମେ ଜାଣୁଛ ଯେ ବଗିଚା କାହାକୁ କୁହାଯାଉଛି। ଏହା ହେଉଛି କଣ୍ଟାର ଜଙ୍ଗଲ ଏବଂ ତାହା ହେଲା ଫୁଲର ବଗିଚା। ତୁମ ବୁଦ୍ଧିରେ ସମସ୍ତ ରହସ୍ୟ ରହିଛି। ସତ୍ୟ ଯୁଗ ଓ କଳି ଯୁଗ କଣ, ତୁମେ ବହୁତ ଖୁସି ହେବା ଉଚିତ। ତୁମ ବୁଦ୍ଧିରେ ସାରା ଚକ୍ର ରହିଛି, ଏହାର ତ ବହୁତ ବିସ୍ତାର ରହିଛି। ଏଇସବୁ କଥା ତୁମ ବୁଦ୍ଧିରେ କେତେ ସୂକ୍ଷ୍ମ ଭାବେ ରହିଛି। ତୁମେ ସନ୍ତାନମାନେ ରଚୟିତା ବାପାଙ୍କ ଦ୍ୱାରା ରଚୟିତା ଓ ରଚନାକୁ ଜାଣୁଛ। ବ୍ରହ୍ମାଙ୍କୁ ରଚୟିତା କୁହାଯିବ ନାହିଁ, ରଚୟିତା ଜଣେ ଅଟନ୍ତି, ସମର୍ପଣ ମଧ୍ୟ ଜଣଙ୍କର ଅଟେ। ପ୍ରଥମେ ପ୍ରଥମେ ରଚନା ବ୍ରହ୍ମାଙ୍କର, ପୁଣି କୃଷ୍ଣଙ୍କର ହେଉଛି ବୋଲି କୁହାଯିବ। ବ୍ରହ୍ମା ତ ଅଛନ୍ତି, ବ୍ରାହ୍ମଣ ମଧ୍ୟ ନିଶ୍ଚୟ ଆବଶ୍ୟକ। ପାଣ୍ଡବ ମାନଙ୍କୁ ବ୍ରାହ୍ମଣ ବୋଲି କୁହାଯିବ ନାହିଁ, ବ୍ରହ୍ମାଙ୍କ ଦ୍ୱାରା ରଚିତ ବ୍ରାହ୍ମଣ ଦରକାର। ଏହା ହେଉଛି ରୁହାନି ଯଜ୍ଞ, ଏହାକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଉଛି। ଆତ୍ମାମାନଙ୍କୁ ସେଇ ବାପା ହିଁ ଜ୍ଞାନ ଦେବେ। ତୁମେ ଜାଣିଛ, ଆମକୁ କୌଣସି ମନୁଷ୍ୟ ପାଠ ପଢ଼ାଉନାହାନ୍ତି, ସବୁ ଆତ୍ମାମାନଙ୍କୁ ବାପା ପାଠ ପଢ଼ାଉଛନ୍ତି। ସମସ୍ତେ ମଧ୍ୟ କହନ୍ତି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, କୃଷ୍ଣଙ୍କ ଦ୍ୱାରା ସ୍ଥାପନା କୁହାଯିବ ନାହିଁ, ତାହା ତ ହୋଇପାରିବ ନାହିଁ। ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କିଏ କରାଉଛନ୍ତି, କଣ କୃଷ୍ଣ ନା ପରମପିତା ପରମାତ୍ମା କରୁଛନ୍ତି? ବିଷ୍ଣୁଙ୍କ ଦ୍ୱାରା ପାଳନା ହେଉଛି। ବ୍ରହ୍ମା ଓ ବିଷ୍ଣୁଙ୍କର କେତେ ଅଭିନୟ ରହିଛି। ବ୍ରହ୍ମାମୁଖ ବଂଶାବଳୀ ମାନେ ହିଁ ଯାଇ ବିଷ୍ଣୁପୁରୀର ଦେବତା ହେଉଛନ୍ତି। ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା ହେଉଛନ୍ତି, ଏ କଥା ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି। ବ୍ରହ୍ମାରୁ ବିଷ୍ଣୁ ହେବାରେ 1 ସେକେଣ୍ଡ, ବିଷ୍ଣୁରୁ ବ୍ରହ୍ମା ହେବାରେ 84 ଜନ୍ମ ଲାଗୁଛି। ଏହା କେତେ ଆଶ୍ଚର୍ଯ୍ୟଜନକ କଥା! ଏ କଥା କେହି ହେଲେ ବି ବୁଝିପାରିବେ ନାହିଁ, ଏହା ହେଉଛି ସୀମିତ କଥା। ବେହଦର ବାପାଙ୍କ ଠାରୁ ବେହଦର ପାଠ ପଢି ବେହଦର ରାଜ୍ୟ ନେବାକୁ ହେବ, ସୃଷ୍ଟି ଚକ୍ରକୁ ଜାଣିବାକୁ ହେବ। ଆତ୍ମା ହିଁ ଶରୀର ଦ୍ୱାରା ଜାଣୁଛି, ଏପରି ନୁହେଁ ଯେ ଶରୀର ଆତ୍ମା ଦ୍ୱାରା ଜ୍ଞାନ ନେଉଛି, ନା ଆତ୍ମା ହିଁ ଜ୍ଞାନ ନେଉଛି। ତୁମେ କେତେ ଖୁସି ହେଉଛ, ଏହିପରି ଆନ୍ତରିକ ଗୁପ୍ତ ଖୁସି ରହିବା ଉଚିତ। ପାଠପଢ଼ାର ସଂସ୍କାର ଆତ୍ମାରେ ରହିଛି, ଦୁଃଖ ମଧ୍ୟ ଆତ୍ମାକୁ ହୋଇଥାଏ। କହନ୍ତି ମୋ ଆତ୍ମାକୁ ଦୁଃଖୀ କର ନାହିଁ। ପିଲାମାନଙ୍କୁ ଏବେ କେତେ ଜ୍ଞାନର ଆଲୋକ ମିଳୁଛି, ତୁମେ ଖୁସି ହେଉଛ। ସାଗରଙ୍କ ପାଖରୁ ସତେଜ ହୋଇ ବାଦଲ ମାନଙ୍କୁ ମିଳିମିଶି ବର୍ଷା କରିବାକୁ ହେବ। ପରସ୍ପର ସହିତ ମିଶି ପ୍ରଦର୍ଶନୀ ଆଦି ପ୍ରସ୍ତୁତ କରିବାରେ ସାହାଯ୍ୟ କର। ଏଥିପ୍ରତି ଆଗ୍ରହ ରହିବା ଦରକାର, କେବଳ ସେବା ସେବା ଆଉ ସେବା। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ନମ୍ବର 1, ବାପାଙ୍କ ଦ୍ୱାରା ମିଳିଥିବା ଜ୍ଞାନକୁ ସ୍ମରଣ କରି ଅସରନ୍ତି ଖୁସିରେ ରହିବାକୁ ହେବ। ବିଶାଳ ବୁଦ୍ଧି ହୋଇ ଜୋର ସୋରରେ ସେବା କରିବାକୁ ହେବ। ନମ୍ବର 2, ବାବାଙ୍କ ଦ୍ୱାରା ମିଳିଥିବା ସ୍ମୃତିକୁ କେବେ ହେଲେ ଭୁଲି ଯିବାର ନାହିଁ। ପବିତ୍ର ରହିବାର ବାବାଙ୍କ ପାଖରେ ଯେଉଁ ପ୍ରତିଜ୍ଞା କରିଛ, ତାକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବାକୁ ହେବ। ବରଦାନ, ନିଆରା ହେବାର ଅଭ୍ୟାସ ଦ୍ୱାରା ଫରିସ୍ତା ରୂପର ସାକ୍ଷାତକାର କରାଉଥିବା ନିରନ୍ତର ସହଜ ଯୋଗୀ ଭବ। ଯେପରି କୌଣସି ବସ୍ତ୍ରକୁ ଧାରଣ କରିବା ବା ନ କରିବା ନିଜ ହାତରେ ଅଛି, ସେହିପରି ଅନୁଭବ ଏହି ଶରୀର ରୂପକ ବସ୍ତ୍ର ପାଇଁ ମଧ୍ୟ ହେଉ। ଯେପରି ବସ୍ତ୍ରକୁ ଧାରଣ କରି କାର୍ଯ୍ୟ କରିଲ ଏବଂ କାର୍ଯ୍ୟ ଶେଷ ହେବା ପରେ ବସ୍ତ୍ର ଠାରୁ ଅଲଗା ହୋଇଗଲ, ସେହିପରି ଶରୀର ଏବଂ ଆତ୍ମା ଉଭୟ ଅଲଗା ଅଲଗା ଅଟନ୍ତି। ଏହା ଚାଲିବା ବୁଲିବା ସମୟରେ ଅନୁଭବ ହେଉ। ତେବେ କୁହାଯିବ ନିରନ୍ତର ସହଜ ଯୋଗୀ। ଏହିପରି ଦେହ ଠାରୁ ସ୍ୱତନ୍ତ୍ର ରହୁଥିବା ପିଲାମାନଙ୍କ ଦ୍ୱାରା ଅନେକ ଆତ୍ମାଙ୍କୁ ଫରିସ୍ତା ରୂପ ଏବଂ ଭବିଷ୍ୟତର ରାଜ୍ୟ ପଦର ସାକ୍ଷାତକାର ହେବ। ଅନ୍ତିମ ସମୟରେ ଏହି ସେବା ଦ୍ୱାରା ହିଁ ପ୍ରଭାବ ବିସ୍ତାର ହେବ। ସ୍ଲୋଗାନ ସଙ୍ଗମ ଯୁଗର ଗୋଟିଏ ସେକେଣ୍ଡ ମଧ୍ୟ ବ୍ୟର୍ଥରେ ନଷ୍ଟ କରିବା ଅର୍ଥ ଗୋଟିଏ ବର୍ଷ ନଷ୍ଟ କରିବା। ଅବ୍ୟକ୍ତ ଇସାରା ଓ ପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ ପବିତ୍ର ହୁଅ। ବ୍ରାହ୍ମଣ ଜୀବନର ଆନ୍ତରିକ ସମ୍ପତ୍ତି ଯାହାକି ସର୍ବଦା ସୁଖ ସ୍ୱରୂପ ଶାନ୍ତି ସ୍ୱରୂପ ତଥା ମନର ସନ୍ତୁଷ୍ଟତା ଅଟେ, ତାର ଅନୁଭବ କରିବା ପାଇଁ ମାନସିକ ପବିତ୍ରତା ଦରକାର। ଏହାକୁ ଜମା କରିବାର ବିଧି ହେଲା ମନ ବଚନ କର୍ମରେ ପବିତ୍ରତା। କାରଣ ପବିତ୍ରତା ହିଁ ବ୍ରାହ୍ମଣ ଜୀବନର ମୂଳଦୁଆ ଅଟେ। ସେବାରେ ସଫଳତା ପ୍ରାପ୍ତ କରିବାର ଆଧାର ମଧ୍ୟ ପବିତ୍ରତା ଅଟେ। ସଂକଳ୍ପରେ ବା ବାଣୀରେ ମଧ୍ୟ ଅନ୍ୟ କୌଣସି ଭାବନାର ମିଶ୍ରଣ ନ ହେଉ। ଭାବନାରେ ମଧ୍ୟ ପବିତ୍ରତା ଏବଂ ଭାବ ଅର୍ଥାତ୍ ଉଦ୍ଦେଶ୍ୟରେ ମଧ୍ୟ ପବିତ୍ରତା ରହୁ। ଆଚ୍ଛା ଓମ୍ ଶାନ୍ତି।